ଦିଦି ଜାଣିଛୁ ତୋ ବାହାଘର କ୍ୟାନସଲ ହେଇଗଲା ବୋଲି?
ମାନେ
ପୁଅ ଘର କହୁଛନ୍ତି ଯୌତୁକରେ ଆଉ ସ୍କର୍ପିଓ ନେବେନି, ଫର୍ଚ୍ୟୁନର ଦେଲେ ହିଁ ବରଯାତ୍ରୀ ନେଇକି ଆସିବେ। ପୁଅର ଗଭର୍ଣ୍ଣମେଣ୍ଟ ଜବ୍ ଆଉ ତୁ ଖୁସିରେ ରହିବୁ ବୋଲି ବାପା ଦୁନିଆ ଧାର ଉଧାର ଆଉ ଜମି ଜାଗା ବିକ୍ରି କରି ତୋ ପାଇଁ 15 ଲକ୍ଷ ଟଙ୍କା ଆରେଞ୍ଜ କରିଥିଲେ। ଆଉ ପ୍ରଥମେ ପୁଅ ଘର ଲୋକ ଯୌତୁକରେ ସ୍କର୍ପିଓ ନେବେ ବୋଲି କହିଥିଲେ, ବାପା ରାଜି ବି ହେଇଥିଲେ ଆଉ ସ୍କର୍ପିଓ ବି ଯାଇ ବୁକିଂ କରିଦେଇଥିଲେ। ଏକଥା ତତେ କେବେ ହି ବାପା କହିନଥିଲେ, ହେଲେ ଆଜି ବାହାଘର, କେତେ କୁଆଡୁ ବନ୍ଧୁବାନ୍ଧବ ଆସି ସବୁ ଘରେ, ବାପା ତାଙ୍କ ଗୋଡ଼ ହାତ ଧରିକି ନେହୁରା ହେଲେ, ତଥାପି ସେମାନେ ବାହାଘର ଭାଙ୍ଗିଦେଲେ। ଆଉ ଏବେ କଣ କହୁଛନ୍ତି ଜାଣିଛୁ, 60 ଲକ୍ଷ ଟଙ୍କାରେ ସେ ଗାଡ଼ି ଦେଲେ ହିଁ ବରଯାତ୍ରୀ ନେଇକି ଆସିବେ। ବାପା ପାଗଳଙ୍କ ପରିକା ହେଲେଣି, କହୁଛନ୍ତି ଆଜି ତ ବାହାଘର ନହେଲେ ସେ ମରିଯିବେ ବୋଲି।
ମୁଁ ତମକୁ ମନା କରିଥିଲି ନା, ତମେ ଆଉ କେବେ ବି ମୋ ପାଖକୁ ଆସିବନି ବୋଲି, ତମେ ପୁଣି ପଳେଇ ଆସିଲ ନା। ମୁଁ ତମକୁ ହାତ ଯୋଡୁଛି, ପ୍ଲିଜ ତମେ ଏଇଠୁ ପଳେଇ ଯାଅ, ପ୍ଲିଜ।
କାଇଁ ତମେ କଣ ମତେ ଭଲ ପାଉନ କି?
ମୋଠୁ ଅଧିକ ତତେ ବୋଧେ ଭଲ ପାଉଛି କିଏ, ସେଥିପାଇଁ ତୁ ମତେ ଛାଡ଼ି ଗଲୁ ଅଧା ବାଟରେ।
ମୋର ବି ବିଶ୍ୱାସ ହଉନି, ଯିଏ ମଦକୁ ଛି କରୁଥିଲା ସେ ଆଜି ମଦ ପିଉଛି।
ଡାଇରେକ୍ଟ ବିଷ ପିଇବା ଅପେକ୍ଷା ମଦଟା ମତେ ଭଲ ଲାଗିଲା। ତମେ ଏଠି କାଇଁ ଆସିଛ? ଆଜି ତ ତମ ବାହାଘର ଥିଲା ନା, କଣ ହେଲା?
ହଁ ଥିଲା, ହେଲେ ମୁଁ ପଳେଇ ଆସିଲି, ଘରେ ମନା କରିଦେଲି, ମୁଁ ତମ ଛଡ଼ା ଆଉ କାହାକୁ ବାହା ହେବିନି।
ରାଜି ହେଇଗଲେ ତମ ଘରେ
କିଏ ରାଜି ହୁଅନ୍ତୁ କି ନ ହୁଅନ୍ତୁ, କିନ୍ତୁ ଆଜି ସେହି ବେଦିରେ ତମେ ହିଁ ମୋତେ ବାହା ହବ।
ଫୋନଟା କରୁଛି ରିସିଭ୍ କରୁନ।
ଫୋନଟା ସାଇଲେଣ୍ଟ ଥିଲା ତ ଦେଖିନଥିଲି।
ଇଏ କିଏ?
ଆରେ ମୁଁ ସାଙ୍ଗଟେ। ତମେ ଗଲ ଗାଡ଼ିରୁ ବାହାଘର କାର୍ଡଟା ନେଇ ଆସିବ ଦେଇଦବା।
ହଉ।
କିଏ ସେ?
ଶୁଣ, ସବୁକିଛି ଏତେ ଜଲ୍ଦି ହେଇଗଲା ଯେ ମୁଁ ତମକୁ କହିବା ପାଇଁ ସମୟ ପାଇଲିନି।
କ'ଣ?
ଆକ୍ଚୁଆଲି ଏ ପିଲା ସହିତ ବାପା ମୋର ବାହାଘର ଠିକ୍ କରିଦେଇଛନ୍ତି।
କ'ଣ କହୁଛ ତମେ?
ଶୁଣ, ବାପା କହୁଛନ୍ତି ମୁଁ ୟାକୁ ନ ବାହାହେଲେ ସେ ମରିଯିବେ। ଆଉ ଦେଖ, ଶୁଣ, ମୁଁ ଅଲରେଡି ବହୁତ ଟେନସନ୍ ଅଛି, ତମେ ପ୍ଲିଜ୍ ମୋତେ କିଛି ପଚାରନି। ଆଉ ମୁଁ ତମକୁ ଭଲ ପାଉଛି, ଭଲ ପାଉଥିବି, ସ୍ତ୍ରୀ ନହେଲେ ନାହିଁ, ପ୍ରେମିକା ହିଁ ସବୁଦିନ ରହିଥିବି। ବାହା ନହେଲେ କ'ଣ ହବ? ସବୁଦିନ ଆମ ସମ୍ପର୍କ ଏମିତି ହିଁ ରହିବ, ପ୍ଲିଜ୍।
କୋଉ ସମ୍ପର୍କ କଥା କହୁଛ ତମେ? କୋଉ ସମ୍ପର୍କ କଥା କହୁଛ?
ତମେ ଯାହା କହିବ।
ତମେ କ'ଣ ଏସବୁ କହୁଛ? ମୁଁ ତମକୁ ବାହା ନହେଲେ ପହଞ୍ଚି ପାରିବିନି ମାମା।
ଦେଖ, ଘରେ ରାଜି ହଉନାହାନ୍ତି ଆମ ବାହାଘର ପାଇଁ, ମୁଁ କ'ଣ କରିପାରିବି?
ପ୍ଲିଜ୍ ତମେ ତମ ବାପାଙ୍କୁ ବୁଝିବା ପାଇଁ ଟ୍ରାଏ କର ନା। କ'ଣ ଅଭାବ ଅଛି ମୋ ପାଖରେ କହୁନ, ତାଙ୍କୁ କୁହ ମୋର କିଛି ଦରକାର ନାହିଁ। ଆଉ ବାହାଘରରେ ବି ଯାହା ସବୁ ଖର୍ଚ୍ଚ ହବ ସେସବୁ ବି ମୁଁ ଦେବି, ଯାହା କହିବି ମୁଁ ସବୁ କରିବି, ହେଲେ ମତେ ଖାଲି ତମେ ଦରକାର ମାମା।
ଶୁଣ, ବାପା ମରିଯିବେ କହୁଛନ୍ତି, ଏବେ ଆଉ କିଛି ହେଇପାରିବନି। ଆଣ୍ଡ ପ୍ଲିଜ୍ ହାତ ଯୋଡୁଛି, ତମେ ଏଠି କିଛି ଡ୍ରାମା କ୍ରିଏଟ୍ କରନି।
ମନ ସାଥେ ମୋର ଖେଳିକି ତତେ କୁ ସୁଖ ମିଳିଗଲା, ହୃଦୟଟା ମୋର ବିଚରା ତୋ ଛଳନାରେ ପଡ଼ିଗଲା। ଦେଖେଇଥିଲୁ ସପନ କେତେ ଭଲ ଉପହାର, ଆଜି ଦେଲୁ ମୋତେ ଭୁଲି ପାରିବିନି ମୁଁ କେବେ। ଭଲ ପାଇବାକୁ ମୁଁ ଚାହିଁବିନି ତତେ କୋଉ ଜନମରେ, ଭଲ ପାଇବାକୁ ଆଉ ଚାହିଁବିନି ତତେ କୋଉ ଜନମରେ।
ରାଜି ଅଛି ତମକୁ ଆଜି ବାହାହେବା ପାଇଁ, ହେଲେ ଗୋଟେ ସର୍ତ୍ତରେ। ଲାଷ୍ଟ ଟାଇମ୍ ଆମର ଯେବେ ଦେଖା ହେଇଥିଲା ଆଉ ସେଦିନ ଯାହା ବି ହେଇଥିଲା, ଆଜି ଏବେ ମୁଁ ସେ ସିନ୍କୁ ରିକ୍ରିଏଟ୍ କରିବା ପାଇଁ ଚାହୁଁଛି।
ଏଇ କଥା
ହେଲେ ଏଥର ମୁଁ ହେବି ବାରିଶ ଆଉ ତମେ ହେବ ପ୍ରେମ।
ହଉ ଠିକ୍ ଅଛି,
ମୁଁ ଆରମ୍ଭ କରୁଛି ତାହେଲେ।
ହଁ କୁହ।
ଶୁଣ, ଆମ ଘରେ ଯୋଉଠି ମୋ ବାହାଘର ଠିକ୍ କରିଛନ୍ତି ଆଉ ଯାହା ସାଙ୍ଗରେ ମୋ ବାହାଘର ଠିକ୍ କରିଛନ୍ତି, ମୁଁ ତାଙ୍କରି ହାତରୁ ହିଁ ସିନ୍ଦୁର ନେଇବି।
ଶୁଣ, ମୋ ବାହାଘର ଯୋଉଠି ଠିକ୍ ହେଇଛ ଯାହା ସାଙ୍ଗରେ ଠିକ୍ ହେଇଛି, ମୁଁ ତାରି ହାତରୁ ହିଁ ସିନ୍ଦୁର ନେଇବି, ମୁଁ ତାରି ହାତରୁ ହିଁ ସିନ୍ଦୁର ନେଇବି।
ଦେଖ, ତମେ ମୋ ବୟଫ୍ରେଣ୍ଡ ହେଇକି ରହିବ ଲାଇଫ ସାରା, ହେଲେ ହଜବେଣ୍ଡ କରିପାରିବିନି।
ତମେ ମୋ ବୟଫ୍ରେଣ୍ଡ ହେଇକି ରହିବ ଲାଇଫ ସାରା, ହେଲେ ହଜବେଣ୍ଡ କରିପାରିବିନି। ଶୁଣ, ମୋ ବାହାଘର ଯୋଉଠି ଠିକ୍ ହେଇଛି ଆଉ ଯାହା ସାଙ୍ଗରେ ଠିକ୍ ହେଇଛି, ମୁଁ ତାରି ହାତରୁ ହିଁ ସିନ୍ଦୁର ନେବି। ଦେଖ, ତମେ ମୋ ବୟଫ୍ରେଣ୍ଡ ହେଇକି ରହିବ ଲାଇଫ ସାରା, ହେଲେ ହଜବେଣ୍ଡ କରିପାରିବିନି। ସରି।
ଆଉ କାହା ହାତରୁ ଯଦି ତତେ ସିନ୍ଦୁର ନାଇବାର ଥିଲା, ମୋ ଜୀବନ ଜାଣିବା ପାଇଁ ତତେ ଆସିବାର ନଥିଲା। ଯେତିକି କଷ୍ଟ ଦେଇଛୁ ମତେ କୋଉ ଶତ୍ରୁ ବି ଦେଇନଥାନ୍ତା କେବେ, ହୃଦୟ ଥିଲୁ ତୁ ଏତେ।